ఆకాశవాణి. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଦ୍ୱିପାକ୍ଷିକ ସହଯୋଗ ତ୍ୱରାନ୍ୱିତ କରିବା ନିମନ୍ତେ ଡେନମାର୍କ ପ୍ରତିପକ୍ଷଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ. ଦୈନିକ 100 କିଲୋମିଟର ହାରରେ ରାଜପଥ ନିର୍ମାଣ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରହିଛି କହିଲେ କେନ୍ଦ୍ରମନ୍ତ୍ରୀ. 2030 ସୁଦ୍ଧା ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ କାରବାର $500 ବିଲିୟନ୍ରେ ପହଞ୍ଚିବା ନେଇ ସରକାରୀ ସୂଚନା. ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ଅଧିକ ରହିବ, ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ. ଏବଂ ଆଉ କିଛି ସମୟ ପରେ ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆରମ୍ଭ ହେବ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫେଡ୍ରିକ୍ ସେନ୍ଙ୍କ ସହ ଆଜି ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି. ଉଭୟ ନେତା ଭାରତ ଡେନମାର୍କ ସବୁଜ ରଣନୀତି ଭାଗିଦାରିତାକୁ ଦୃଢ଼ ସମର୍ଥନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି. ଉଭୟ ଦେଶର ଲୋକମାନଙ୍କ ସୁବିଧା ନିମନ୍ତେ ବିଭିନ୍ନ କ୍ଷେତ୍ରରେ ସହଯୋଗ ତ୍ୱରାନ୍ୱିତ କରିବା ଲାଗି ଆଲୋଚନା କରିଛନ୍ତି. ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସେ ଏବଂ ଡେନମାର୍କ ପ୍ରତିପକ୍ଷ ଦ୍ୱିପକ୍ଷୀୟ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ. କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଦେଶରେ ଭିତ୍ତିଭୂମିର ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଥିବା ଆଜି ପ୍ରକାଶ କରିଛନ୍ତି. ଦୈନିକ 100 କିଲୋମିଟର ହାରରେ ରାଜପଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି. ନିଖିଳ ଭାରତ ପରିଚାଳନା ସଂଘ ଏଆଇଏମ୍ଏର 10ମ ଜାତୀୟ ନେତୃତ୍ୱ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ସେ କହିଛନ୍ତି ଆସନ୍ତା 18 ମାସ ମଧ୍ୟରେ ଦେଶର ସଡ଼କ ଭିତ୍ତିଭୂମି ଯୁକ୍ତରାଷ୍ଟ୍ର ଆମେରିକାଠାରୁ ମଧ୍ୟ ଅଧିକ ରହିବ।
अभी मैंने घोषणा की पार्लियामेंट में इसी सेशन में कि हम 25,000 किलोमीटर 2-4 लेन बनाएंगे और जो टेक्नोलॉजी की बात है वो बहुत इंपॉर्टेंट है। कॉस्ट ऑफ कंस्ट्रक्शन को कम करना और क्वालिटी ऑफ कंस्ट्रक्शन को इम्प्रूव करना और वेस्ट मटेरियल का यूज करना इको फ्रेंडली, इस पर हमारे इम्पोसिस है। मैं 100 किलोमीटर पर डे ये टारगेट रखकर काम कर रहा हूँ। और जहां तक देश की बात है तो 1.5 साल में अमेरिकन नेशनल हाईवे से हमारे हाईवे अच्छे बनेंगे, ये मैं आपको विश्वास दिला सकता।
ଚଳିତ ବର୍ଷ ମାର୍ଚ୍ଚ ମାସରେ ଦେଶର ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍କୀତି 2.5% ହ୍ରାସ ପାଇଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଚଳିତ ବର୍ଷ ଫେବୃୟାରୀ ମାସରେ ଏହି ମୁଦ୍ରାସ୍କୀତି ହାର 2.38% ରହିଥିଲା। ସାମଗ୍ରିକ ଭାବେ ବାର୍ଷିକ ମୁଦ୍ରାସ୍କୀତି ହାର ଗତ ମାସରେ 0.76% ହ୍ରାସ ପାଇଛି, ଯାହା ଫେବୃୟାରୀ ମାସରେ 2.81% ଥିଲା। ସେହିପରି ଖାଦ୍ୟ ସୂଚକାଙ୍କ ଆଧାରିତ ବାର୍ଷିକ ମୁଦ୍ରାସ୍କୀତି ହାର ଫେବୃୟାରୀର 5.94%ରୁ 4.66%କୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ଇନ୍ଧନ ଓ ଶକ୍ତି ବର୍ଗରେ ମୁଦ୍ରାସ୍କୀତି ବୃଦ୍ଧି ପାଇ 3.7%ରେ ପହଞ୍ଚିଛି। ପୂର୍ବ ମାସରେ ଏହା 2.86% ରହିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ପ୍ରତାପ ସିଂହ ଖଚରିଆୱାସଙ୍କ ବାସଭବନ ସମେତ 15ରୁ ଅଧିକ ସ୍ଥାନରେ ଚଢ଼ଉ କରିଛି। ମେସର୍ସ ପିଏସିଏଲ୍ ସହ ଜଡ଼ିତ 48,000 କୋଟି ଟଙ୍କାର ଠକେଇ ସମ୍ପର୍କିତ ତଦନ୍ତର ଅଂଶବିଶେଷ ଭାବରେ ଏହି ଚଢ଼ଉ କରାଯାଇଛି। ସୂଚନା ଅନୁଯାୟୀ ସ୍ୱର୍ଗତ ନିର୍ମଳ ସିଂ ଭଙ୍ଗୁଙ୍କ କମ୍ପାନୀ ଓ ଏହାର ସହଯୋଗୀ ସଂସ୍ଥାକୁ ବେଆଇନ ଭାବେ ସମ୍ପତ୍ତି ପ୍ରଦାନ ମାମଲାରେ ପ୍ରତାପ ସିଂଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପ୍ରତାପ ସିଂ କହିଛନ୍ତି ସେ କିଛି ଭୁଲ କରିନାହାନ୍ତି। ଆଜି ସକାଳେ ଇଡି କର୍ମଚାରୀମାନେ ପ୍ରତାପ ସିଂଙ୍କ ଜୟପୁରସ୍ଥିତ ବାସଭବନରେ ପହଞ୍ଚିବା ପରେ ତାଙ୍କ ସମର୍ଥକମାନେ ଏକତ୍ରିତ ହୋଇଥିଲେ ଓ ସ୍ଲୋଗାନ ଦେଇଥିଲେ। ଦିଲ୍ଲୀ ସରକାର ରାଜଧାନୀ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ୍ଗୁଡ଼ିକୁ ଫି ବୃଦ୍ଧି ନିୟନ୍ତ୍ରଣ କରିବା ଲାଗି ନୋଟିସ୍ ଜାରି କରିଛନ୍ତି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି କହିଛନ୍ତି ଅଭିଭାବକ କିମ୍ବା ଛାତ୍ରଛାତ୍ରୀଙ୍କୁ ହଇରାଣ କରିବାର କୌଣସି ସ୍କୁଲ୍ର ଅଧିକାର ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଦ୍ୟାଳୟର ଫି ବୃଦ୍ଧି ପୂର୍ବରୁ ରହିଥିବା ନିୟମ ଅନୁଯାୟୀ ହେବା ଉଚିତ। କୌଣସି ବିଦ୍ୟାଳୟ ଆଇନର ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ଗୁପ୍ତା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବାଣିଜ୍ୟ କାରବାର 2030 ସୁଦ୍ଧା $500 ବିଲିୟନ୍ରେ ପହଞ୍ଚିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଉଭୟ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟିକ କାରବାର ମଧ୍ୟ ତ୍ୱରାନ୍ୱିତ ହେବାର ସମ୍ଭାବନା ରହିଛି ବୋଲି ବାଣିଜ୍ୟ ଓ ଶିଳ୍ପ ସଚିବ ସୁନୀଲ ବର୍ଥୱାଲ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ଚଳିତ ଆର୍ଥିକ ବ୍ୟବସ୍ଥା ପାଇଁ ଉଭୟ ରାଷ୍ଟ୍ର ସତର୍କ ଅଛନ୍ତି। ବାଣିଜ୍ୟ କାରବାର ଅଭିବୃଦ୍ଧି ହେଲେ ଭାରତ ପାଇଁ ଅନେକ ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଭାରତ ବାଣିଜ୍ୟ ଉଦାରୀକରଣ ଦିଗରେ ଅଗ୍ରସର ହେଉଛି ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ବୁଝାମଣା କରିବା ପାଇଁ ଆଗ୍ରହ ପ୍ରକାଶ କରିଛି। ଏହାଦ୍ୱାରା ଉଭୟ ରାଷ୍ଟ୍ର ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ବର୍ଥୱାଲ କହିଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟ ବୁଝାମଣା ପାଇଁ ଉଭୟ ରାଷ୍ଟ୍ର ଆଗେଇ ଆସିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ସେ କହିଛନ୍ତି। ତେହେରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଆସନ୍ତା ଶନିବାର ଦିନ ରୋମ୍ଠାରେ ଅନୁଷ୍ଠିତ ହେବାର ଆଶା କରାଯାଉଛି। ଇଟାଲୀର ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆଲୋଚନାକାରୀ ପକ୍ଷ ଏବଂ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରୁଥିବା ଓମାନର ଅନୁରୋଧ ପରେ ରୋମ୍ ଏହି ବୈଠକ ଆୟୋଜନ କରିବାକୁ ସମ୍ମତି ପ୍ରଦାନ କରିଛି। ଜାପାନ ଗସ୍ତ ଅବସରରେ ତାଜାନି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପରମାଣୁ ସମସ୍ୟାର ସମାଧାନ ଏବଂ ଶାନ୍ତିକୁ ପ୍ରୋହାହନ ପ୍ରଦାନ କରିବାରେ ନିଆଯିବାକୁ ଥିବା ପଦକ୍ଷେପକୁ ଇଟାଲୀ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ଇରାନ କିମ୍ବା ଆମେରିକା ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ଗତ 12 ତାରିଖରେ ଓମାନରେ ଆମେରିକା ଓ ଇରାନ ଅଧିକାରୀଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପରୋକ୍ଷ ଆଲୋଚନା ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ସକାରାତ୍ମକ ଏବଂ ଗଠନମୂଳକ ଆଲୋଚନା ହୋଇଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା। ପାକିସ୍ତାନର ଦକ୍ଷିଣ ପଶ୍ଚିମ ବାଲୁଚିସ୍ତାନ ଅଞ୍ଚଳରେ ଆଜି ବୋମା ବିସ୍ଫୋରଣ ଘଟି 3 ଜଣ ପୁଲିସ୍ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବାବେଳେ 16 ଜଣ ଆହତ ହୋଇଛନ୍ତି। ଆହତ 2 ଜଣ ପୁଲିସ୍ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ପୁଲିସ୍ କର୍ମଚାରୀମାନଙ୍କୁ ନେଇ କାଲାଡ୍ ଜିଲ୍ଲାର ପ୍ରଶିକ୍ଷଣ କେନ୍ଦ୍ରକୁ ଏକ ପୁଲିସ୍ ବସ୍ ଯାଉଥିବାବେଳେ ତା' ଉପରେ ଆଇଇଡି ବିସ୍ଫୋରଣ କରାଯାଇଥିଲା। ବାଲୁଚିସ୍ତାନ ଥାନା ଅଞ୍ଚଳର ଏହି ପୁଲିସ୍ କର୍ମଚାରୀ ବୋଲି ସୂଚନା ମିଳିଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। କୌଣସି ଗୋଷ୍ଠୀ ଏହି ବୋମା ବିସ୍ଫୋରଣ ଘଟଣା ପାଇଁ ନିଜକୁ ଦାୟୀ କରିନାହାନ୍ତି। ପଶ୍ଚିମବଙ୍ଗରେ ହିଂସାପ୍ରବଣ ମୁର୍ଶିଦାବାଦ ଅଞ୍ଚଳରେ ପରିସ୍ଥିତି କ୍ରମଶଃ ସ୍ୱାଭାବିକ ହେଉଛି। ପୁଲିସ୍ କେନ୍ଦ୍ରୀୟ ବାହିନୀ ଏବଂ ଆର୍ଏଏଫ୍ ଜିଲ୍ଲାର ଉତ୍ତେଜନା ପ୍ରବଣ ଅଞ୍ଚଳରେ ପେଟ୍ରୋଲିଂ ଜାରି ରଖିଛନ୍ତି। ଦୋକାନ ବଜାର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଧୀରେ ଧୀରେ ଖୋଲିବାରେ ଲାଗିଛି। ଇତିମଧ୍ୟରେ ପୁଲିସ୍ ଗତ ସପ୍ତାହରେ 2 ଜଣଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ସମ୍ପୃକ୍ତ 2 ଜଣଙ୍କୁ ଗିରଫ କରିଛନ୍ତି। ଶମ୍ସେରଗଞ୍ଜ ସୁତି ଏବଂ ରଘୁନାଥଗଞ୍ଜ ଅଞ୍ଚଳରୁ ଏପର୍ଯ୍ୟନ୍ତ 223 ଜଣଙ୍କୁ ଗିରଫ କରାଯାଇଛି। ପୁଲିସ୍ ଏବଂ ପ୍ରଶାସନ ପକ୍ଷରୁ ମିଥ୍ୟା ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ 1093 ଜଣଙ୍କ ସାମାଜିକ ଗଣମାଧ୍ୟମ ପ୍ରୋଫାଇଲ୍କୁ ବ୍ଲକ୍ କରାଯାଇଛି। ସାଉଦି ଆରବ ସରକାରଙ୍କ ସହ ବୁଝାମଣା ଏବଂ ଦେୟ ବ୍ୟବସ୍ଥାରେ ବିଳମ୍ବ କାରଣରୁ ଚଳିତ ବର୍ଷ 67,000 ପାକିସ୍ତାନୀ ତୀର୍ଥଯାତ୍ରୀ ହଜ୍ ଯାତ୍ରାରୁ ବଞ୍ଚିତ ହୋଇଛନ୍ତି। ଚଳିତ ବର୍ଷ ସାଉଦି ଆରବ ପକ୍ଷରୁ ପାକିସ୍ତାନ ନାଗରିକଙ୍କ ପାଇଁ 1,79,210 କୋଟା ବ୍ୟବସ୍ଥା କରାଯାଇଥିଲା। ଘରୋଇ ଯୋଜନା ଅଧୀନରେ କେବଳ 14,000 ଆବେଦନପତ୍ର ଗ୍ରହଣ କରାଯାଇଛି। ପାକିସ୍ତାନ ସରକାରଙ୍କ ଅନୁରୋଧ କ୍ରମେ ସାଉଦି ଆରବ ଅତିରିକ୍ତ 10,000 କୋଟା ଅନୁମୋଦନ କରିଛନ୍ତି। ସମସ୍ତ ଆବେଦନକାରୀଙ୍କ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ପାକିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି, ଫଳରେ 67,000 ପାକିସ୍ତାନୀ ତୀର୍ଥଯାତ୍ରୀ ହଜ୍ ଯାତ୍ରାରୁ ବଞ୍ଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଘଟଣାର ତୁରନ୍ତ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଚଳିତ ବର୍ଷ ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦେଶର ଅଧିକାଂଶ ଭାଗରେ ସାଧାରଣଠାରୁ ଅଧିକ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। କେବଳ ଉତ୍ତର ପୂର୍ବ, ଉତ୍ତର ପଶ୍ଚିମ ଏବଂ ଦକ୍ଷିଣ ଉପଦ୍ୱୀପ ଅଞ୍ଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି।
ପୁରୀ ଦେଶ 2025 କେ ଦକ୍ଷିଣ ପଶ୍ଚିମ ମନସୁନ ଜୁନ୍ ସେ ସେପ୍ଟେମ୍ବର ତକ ଋତୁନିଷ୍ଠ ବର୍ଷା ସାମାନ୍ୟ ସେ ଅଧିକ ଯାନି 104% से लॉन्ग टर्म एवरेज का होने का संभावना है। न्यूट्रल एलिनो सदर्न ऑसिलेशन कंडीशन, न्यूट्रल इंडियन ओशन डाइपोल, लोअर देन नॉर्मल स्नो कवर एरिया हमारे आने वाले मानसून सीजन के लिए फेवरेबल है और हम इस सीजन में एक एबो नॉर्मल सीजनल रेनफॉल एक्सपेक्ट कर रहे हैं और क्वांटिटेटिवली 105% है।
ଆଇପିଏଲ୍ କ୍ରିକେଟ୍ ସିରିଜ୍ରେ ଆଉ ଅଳ୍ପ ସମୟରେ ଚଣ୍ଡୀଗଡ଼ଠାରେ ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ ହୋଇଛି। ଦ୍ୱିପାକ୍ଷିକ ସହଯୋଗ ତ୍ୱରାନ୍ୱିତ କରିବା ନିମନ୍ତେ ଡେନମାର୍କ ପ୍ରତିପକ୍ଷଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଦୈନିକ 100 କିଲୋମିଟର ହାରରେ ରାଜପଥ ନିର୍ମାଣ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରହିଛି କହିଲେ କେନ୍ଦ୍ରମନ୍ତ୍ରୀ। 2030 ମସିହା ସୁଦ୍ଧା ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ କାରବାର $500 ବିଲିୟନ୍ରେ ପହଞ୍ଚିବା ନେଇ ସରକାରୀ ସୂଚନା। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ଅଧିକ ରହିବ, ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ। ଏବଂ ଆଉ କିଛି ସମୟ ପରେ ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆରମ୍ଭ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।